ಶ್ರೀ ಶ್ರೀ ಗೌರತಾಯ ಶ್ರೀ ಶ್ರೀಕೃಷ್ಣ ಬಲರಾಮ್ ಶ್ರೀ ಜಗನ್ನಾಥ ಬಲದ ಸುಭದ್ರ ಮಹಾರಾಣ ಶ್ರೀ ರಾಧಾ ಕೃಷ್ಣ ಚಂದ್ರ ಶ್ರೀ ಲಕ್ಷ್ಮೀ ನೃಸಿಂಹದೇವ ಶ್ರೀ ಶ್ರೀ ಸೀತಾರಾಮ ಲಕ್ಷ್ಮಣ ಹನುಮಾನ್ ಲಿಂಗಪಾದಪದ್ಮರ್ಪಣ ನಿವೇದನ ಕರಿ ಶೀಲ ಗುರುದೇವ ಶ್ರೀಮದ್ ಭಕ್ತಿ ಸುಬ್ರಹ್ಮಾನಂದರ ಸ್ವಾಮಿಗಳು ಮಹಾರಾಜ ಲಿಂಗಪಾದ ಪದ್ಮರ್ಪಣ ನಿವೇದನ ಕರಿ ಈಶ್ವನರ ಪ್ರತಿಷ್ಠಿತ ಆಚಾರ್ಯ ಶ್ರೀ ಶ್ರೀಮದೇ ಶ್ರೀ ಭಕ್ತಿ ವಿಧಾನ ಸ್ವಾಮಿ ಶ್ರೀಪಾದ ಮಹಾರಾಜ ಪಾದ ಪದ್ಮರ್ಪಣ ನಿವೇದನ ಕರಿ ಸಮಸ್ತ ಸಾಧು ವೈಷ್ಣವ ಪುಷ್ಪ ವೈಷ್ಣವ ಚಂದ್ರ ಮಾತೃಮರ್ಪಣ ನಿವೇದನ ಕರಿ ಆಯ್ಯಾಮಿ ಭಾಗವತಮ ದಶಮ ಸ್ಕಂದ ದ್ವಾದಶ ಅಧ್ಯಾಯ ಶ್ಲೋಕ ಉಣೈಶ್ವರ କଥା କହିବା ଗତକାଲି ଯେଉଁଠି କଥା ବିଶ୍ରାମ ଦେଇଥିଲେ ଭଗବାନଙ୍କର ଏଇ ଅନ୍ତିମ ଲୀଳା ଥିଲା କୁମାର ବୟସ ଲୀଳା ଇଏ ଗୋଟେ ଅଦ୍ଭୁତ ଲୀଳା ତିନୋଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ ସକାଳୁ ଆସିଛନ୍ତି ଆମେ ଗଣ ଚାଲିଛି ବର୍ଣ୍ଣନା ଚାଲିଛି ଦୁଇ ଦିନ ହୋଇଗଲାଣି ତୃତୀୟ ଦିନ ଆମେ ଚାଲିଛି ବର୍ଣ୍ଣନା ଭୋର ଭୋର ଆସିଛନ୍ତି ଖାଦ୍ୟ ଗ୍ରହଣ ନ କରିକିରି ଏଠି ବନରେ ବନାଶନ କ୍ୱଚିତ ବନାଶୟ ବନରେ ଖାଦ୍ୟ ଗ୍ରହଣ କରିବା ପାଇଁ ଆସିଛନ୍ତି ଏଇଭଳି ଭାବେ ଲୀଳା ଚାଲିଛି ଖାଦ୍ୟ ଗ୍ରହଣ ଏପର୍ଯ୍ୟନ୍ତ କରିନାହାନ୍ତି କେତେ ଦିନ ଲାଗିବ ଆମେ ଦେଖିବା ଆମେ କଥା କହୁଛେ ତେଣୁ ଏଇଭଳି ଭାବରେ ଯେତେବେଳେ ଆସୁଛନ୍ତି ପୂର୍ବରୁ ପଶ୍ଚିମକୁ ଆସୁଛନ୍ତି ଇଏ ସାପ ଅଜଗର ଅଭାବ ପାପରୂପକ ମୂର୍ତ୍ତିମନ୍ତ ଅବତାର ଇଏ ପୂର୍ବରୁ ପଶ୍ଚିମକୁ ଯାଉଛି ଏଇଭଳି ଭାବରେ ତାଙ୍କୁ ଦେଖୁଛନ୍ତି ଯିବାଟକୁ ଲମ୍ବେଇ ଦେଇଛି ଗୋଟେ ମସ୍ତ ରାସ୍ତା ଭଳିଆ ରହିଛି ପିଚୁ ରାସ୍ତା ନାଲି ରାସ୍ତା କ'ଣ କରିବା ଗୋଟେ ନାଲି ରାସ୍ତା ଭଳି ରହିଛି ପିଚୁ ରାସ୍ତାଟା କଳା ଥାଏ ଇଏ ନାଲି ରାସ୍ତା ଅବଶ୍ୟ ସେ ସମୟରେ ତ ପିଚୁ ରାସ୍ତା ସେଠି ନଥିଲା ବନରେ ପାଦଚଲା ରାସ୍ତା ବା ଅନ୍ୟ କେଉଁଥିରେ ରହୁଥିବ ରାସ୍ତା ସେ ସମୟରେ ଏ ବନକୁ ତ ବହୁତ ଯାଉଛନ୍ତି ଆଉ ସେଠି କ'ଣ ରାସ୍ତା ଅଛି କି ଗାଈ ଚରା ଯାଉଛନ୍ତି ଏତେ ବର୍ଷା ଚାରଣ କରୁଛନ୍ତି ଗୋଚାରଣ ଆହୁରି ହେଇନାହିଁ ତେଣୁ ଏଇ ଯେଉଁ ରାସ୍ତା ଦେଖି ସେ ଆଶ୍ଚର୍ଯ୍ୟ ହେଇଗଲେ ଏଭଳି ରାସ୍ତା ତ ଆମେ ଦେଖିନେ କେବେ ଗୋଟେ ନ୍ୟାସନାଲ୍ ହାଇୱେ ଭଳିଆ ରହିଛି ବିରାଟ ରାସ୍ତା ତେଣୁ ଏଇଠି ଆମେ କହୁଛେ ଆମେ କାଲି କହିଥିଲେ ଏଇ କଥାଟି ଧରା ଦୁରଷ୍ଟ ଜଳଦୋତ୍ତରଷ୍ଠ ଗୋଟିଏ ପାଟି ତଳ ପାଟିଟା ତଳକୁ ରହିଛି ଗୋଟିଏ ପୃଥିବୀକୁ ଲାଗିକି ରହିଛି ଉପର ପାଟି ଆକାଶକୁ ଛୁଉଁଛି ବାଦଲକୁ ଛୁଉଁଛି ଗତକାଲି ଆଲୋଚନା କରିଥିଲେ ତେଣୁ ଏହିଭଳି ଭାବରେ ତାଙ୍କୁ ଦେଖିକରି ସର୍ବେ ମତ୍ୱା ବୃନ୍ଦାବନ ଶ୍ରିୟମ୍ ସମସ୍ତେ ଭାବୁଛନ୍ତି ଇଏ ଗୋଟେ ବୃନ୍ଦାବନର କ'ଣ ସୌନ୍ଦର୍ଯ୍ୟ ସ୍ୱଭାବ ବ୍ୟାତା ଜଗରତୁଣ୍ଡେନ ହୃତ୍ପେକ୍ଷନ୍ତେ ସ୍ମ ଲୀଳୟା ଏ ଅଜଗର ଗୋଟେ ତୁଣ୍ଡକୁ ତାର ମୁଖକୁ ମେଲେଇକି ରହିଲା ଭଳିଆ ଏଇଭଳି ଭାବରେ ସବୁ ଉତ୍ପ୍ରେକ୍ଷା ଦେଉଛନ୍ତି ଏଇଟା ହେଇପାରେ ଏଇଟା ହେଇପାରେ ଏଇଭଳି ଭାବରେ ଚାଲିଛି କଥା ଆମେ ଆଜି ଏଇଠୁ କଥା ଆରମ୍ଭ କରିବା ଜଣେ କେତେ ଜଣ କହୁଛନ୍ତି ଅହୋ ମିତ୍ରାଣି ଗଦତ ସତ୍ୱକୁଟଂ ପୁରସ୍ଥିତମ୍ ଅସ୍ମସ୍ତଂ ରସନ ବ୍ୟାତ ବ୍ୟାରୁ ତୁଣ୍ଡା ଏତି ନବା ଅହୋ ମିତ୍ରାଣି ହେ ମିତ୍ର ମିତ୍ରମାନେ ସବୁ ବହୁତ ସାଙ୍ଗ ଅଛନ୍ତି ବହୁତ ତାଙ୍କ ଭିତରେ ବହୁତ ସୌହାର୍ଦ୍ଦ୍ୟ ରହିଛି ସବୁ ଅହୋ ମିତ୍ରାଣି ଗଦତ ଦେଖିବ ତ କହିଲ ଟିକିଏ ସତ୍ୱକୁଟଂ ପୁରସ୍ଥିତମ୍ ଆମ ସାମ୍ନାରେ ଯେଉଁ ରହିଛି ଇଏ ଗୋଟେ କ'ଣ ଜୀବ ନା କ'ଣ ଇଏ ପୁରସ୍ଥିତମ୍ ଅସ୍ମସ୍ତଂ ରସନ ବ୍ୟାତମ୍ ଆମମାନଙ୍କୁ ଗ୍ରାସ କରିବା ପାଇଁ ଗୋଟେ ବିରାଟ ବଡ଼ ଅଜଗର ଆସିଛି ନା କ'ଣ ପାଟିକୁ ମେଲେଇକି ରଖିଛି ବ୍ୟାତ ବ୍ୟାହାଲା ତୁଣ୍ଡା ଏତେ ନବା ବ୍ୟାହାଲ କହିଲେ ସର୍ପ ବିରାଟ ସର୍ପ ଅଜଗର ତାର ବ୍ୟାହତ କହିଲେ ଏଇଟାକୁ ପ୍ରସାରଣ କରି ରଖିଛି ଖୋଲିକି ରଖିଛି ତୁଣ୍ଡ ମୁଖକୁ ଖୋଲିକି ରଖିଛି ଗିଳିଦେବ ଆମକୁ ବୋଧେ ସବୁ ପଳେଇବା 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 ଚିନ୍ତା କରୁଛନ୍ତି ତେଣୁ ପ୍ରଶ୍ନୋତ୍ତର ବ୍ୟାୟାମ ପ୍ରଶ୍ନ ଉତ୍ତର ଜଣେ କେତେ ଜଣ କହୁଛନ୍ତି କେତେ ଜଣ ଉତ୍ତର ଦେଉଛନ୍ତି ଏଇଭଳି ଭାବରେ ଚାଲିଛି ତଥାପି ଚାଲୁଛନ୍ତି ଆଗ ଆଗ ଚାଲୁଛନ୍ତି ପଛେଇ ନାହାନ୍ତି ଆହୁରି ତେଣୁ କୋଡ଼ିଏ କୋଡ଼ ସତ୍ୟମର୍କ ପରାରକ୍ତ ମୁକ୍ତ ରାହନୁବଧନମ ଅଧରାହନୁବଦ୍ରୋଧ ତତ୍ପ୍ରତିଛାୟା ଛାୟାରୁଣମ ଦେଖ ଏ ସତ୍ୟମ ଅର୍କ କରାରକ୍ତ ଅର୍କ କହିଲେ ସୂର୍ଯ୍ୟ ସୂର୍ଯ୍ୟ କର କହିଲେ ସୂର୍ଯ୍ୟ ରେଣୁରେ ସକାଳୁ ସକାଳୁ ସୂର୍ଯ୍ୟ ଲାଲ ହେଇଛି ଲାଲ କିରଣ ପଡ଼ୁଛି ସେଇଭଳି ରକ୍ତ ଲାଲ ଦିଶୁଛି ତାର ମୁଣ୍ଡା କ'ଣ ଉତ୍ତରାହନୁ ବଧନମ ଉତ୍ତରାହନୁ କହିଲେ ଉପର ଯେଉଁ ମୁଖଟା ରହିଛି ତୁଣ୍ଡଟା ମୁଖର ଉପର ଭାଗଟା ଭଳି ରହିଛି ହନୁ ଘନମ ବାଦଲ ଘନ ହେଉଛି କ'ଣ ମେଘ ପରି ମେଘ ରହିଛି ମେଘ ମେଘ ଥିଲେ ମଧ୍ୟ ଯଦି ସୂର୍ଯ୍ୟ ଉଦୟ ହେବ ସେ ଟିକେ ଲାଲ ଲାଲ ଦିଶିବ ଏଇଭଳି ଭାବରେ ଦିଶୁଛି ଅଧର ଅନୁବତ ରୋଧ ଏବଂ ଅଧର ଏଇଭଳି ଭାବରେ ରହିଛି ଏବଂ ଅନୁବତ ରୋଧ ବୋଲି ବିଶାଳ ତଟ ଏଇଟା ଗୋଟେ ଛାଡ଼ି ଦେଇପାରିବି ଏଇଟା ଅଧରଟା ଅଧର ବୋଷ୍ଟ ଅଧରଟା ହେଉଛି ତଳ ବୋଷ୍ଟଟା ହେଉଛି ଉପର ଅଧର ହନୁବତ ଅଧରଟା ଯେଉଁ ରହିଛି ଏଇଟା କ'ଣ ରହିଛି ନା ପ୍ରତିଛାୟା ଅରୁଣମ ତାର ଛାଇ ପଡ଼ୁଛି ସେ ଉପରରୁ ଛାଇ ପଡ଼ୁଛି ସୂର୍ଯ୍ୟ କିରଣ ପଡ଼ୁଛି ଛାଇ ଉପରଟା ରହିଛି ଏଇଟା ତଳକୁ ଛାଇ ଭଳି ପଡ଼ୁଛି ଛାୟା ଅରୁଣମ ଲାଲ ଲାଲ କିରଣ ସବୁ ଆସୁଛି ଏଇଟା ଅଜବରଟା କି ତେଣୁ ତେଣୁ ସେ ସବୁ ତାଙ୍କ କଥାକୁ ଜାଣିକରି କହିକରି ଏଇଠି ଜୀବ ଗୋସ୍ୱାମୀ କହିଛନ୍ତି ସେମାନେ ସବୁ ପିଲାମାନେ ସବୁ ଯାଉଥିଲେ କ'ଣ ପୂର୍ବରୁ ପଶ୍ଚିମକୁ ଯାଉଥିଲେ ଇଏ ଆସୁଥିଲା ପୂର୍ବରୁ ପଶ୍ଚିମକୁ ଆସିଲେ ରହିଛି ଆଉ ରହିଛି ତାକୁ ଦେଖିକରି ଏଇଭଳି ଭାବରେ ସୂର୍ଯ୍ୟ କିରଣ ପଡ଼ୁଛି ଛାୟା ଛାୟା ପଡ଼ୁଛି ଏସବୁ ଦେଖିକି ସବୁ ଆଲୋଚନା କରୁଛନ୍ତି ତେଣୁ ଆଉ ଜଣେ କହୁଛି ଜଣେ ପ୍ରଶ୍ନ ପଚାରିଲା ବେଳକୁ ଦେଖ ଏଇଟା ଜଣେ ପାଟିକି ଖୋଲିକି ରଖିଲା ଭଳିଆ ରହିଛି ସେ ନା କ'ଣ ତେଣୁ ଆଉ ଜଣେ କହୁଛି ଚାରୋଟି ଶ୍ଳୋକରେ କହିବେ ପ୍ରତିସ୍ପର୍ଧେତେ ସୁଖ୍ୟା ସଭ୍ୟା ସଭ୍ୟେ ନବୋଦରେ ତୁଙ୍ଗ ଶୃଙ୍ଗାଳୟୋପ୍ୟେତା ତଦ୍ରା ବିଶ୍ୱ ପଶ୍ୟତ ଆଉ ଜଣେ କହୁଛନ୍ତି ଦେଖ ପ୍ରତିସ୍ପର୍ଧତେ ସୁଖ୍ୟାମ ଯେମିତି ମୁଖ ଭଳିଆ ରହିଛି ପ୍ରତିସ୍ପର୍ଧତେ କହିଲେ ଭଳି ଏଇଭଳି ଭାବରେ ରହିଛି ସଭ୍ୟା ସଭ୍ୟ ବାମ ଆଉ ଦକ୍ଷିଣ ଏଇଠି ପର୍ବତର ଗୁହା ଭଳିଆ ରହିଛି ବାମ ପଟ ଆଉ ଦକ୍ଷିଣ ପଟ ବିରାଟ ବଡ଼ ଖୋଲା ରହିଛି କମ୍ ଗୁମ୍ଫା ଭଳିଆ ରହିଛି ତୁଙ୍ଗ ଶୃଙ୍ଗାଳିଆ ଶୃଙ୍ଗ ଭଳି ଶୃଙ୍ଗ ପର୍ବତରେ ଶୃଙ୍ଗ ଭଳି ରହିଛି ତା ଦାନ୍ତ ସବୁ ରହିଛି 32 ଦାନ୍ତ ରହିଛି ଦଷ୍ଟ୍ରା ବିଶ୍ୱ ପଶ୍ଚିତ ଏଇଠି ଦାନ୍ତ ଭଳିଆ ରହିଛି ଦେଖ ତ ତେଣୁ ଆସ୍ତୃତାୟା ମମାର୍ଗୋୟଂ ରସନାଂ ପ୍ରତିଗର୍ଜତି ଏଷାମ ଅନ୍ତର୍ଗତ ଧ୍ୱାନ୍ତ ମେତଦ୍ ଅପ୍ୟନ୍ତରାନନ ଆଉ କେତେଜଣ କହୁଛନ୍ତି ଦେଖ ଆଙ୍ଗୁଠି ଦେଖିକି କହୁଛନ୍ତି ବିଶ୍ୱନାଥ ଚକୁରୀଟା କହୁଛନ୍ତି ଆଙ୍ଗୁଠି ଦେଖିକି କହୁଛନ୍ତି ଦେଖ ଏଇଟା ଯେଉଁ ଆସିଛି ଆର ଆସ୍ତୃତ ଆୟମ ଦୀର୍ଘ ବ୍ୟସ୍ତ ଇଏ କ'ଣ ହେଉଛି ଗୋଟେ ବିଶାଳ ରାସ୍ତାବଳି ରାସ୍ତାବଳି ରହିଛି ଜିଭାଟାକୁ ପକାଇ ଦେଇଛି ସିଏ ଜିଭା ରସନାମ କହିଲେ ଜିଭା ପ୍ରତିଗର୍ଜତି ଏଇଭଳି ଭାବରେ ରହିଛି ସଦୃଶ ଭଳି ରହିଛି ଏବଂ ତା ଭିତରେ ଗୋଟେ ପର୍ବତ ଭିତର ଭଳିଆ ଅନ୍ଧକାର ବୋଲି ରହିଛି ଆରେ ଏଇଟା ମୁଖ ଗହ୍ୱର ନା କ'ଣ ଏଇ ସର୍ପର ଗୋଟେ ମୁଖ ଗହ୍ୱର ଏଇଟା ତେଣୁ ଦାବୋଷ୍ଣ ଖରବାତୋୟଂ श्वासवद्भाजपस्यत तद्दग्धसत्वदुर्गन्धो अप्यन्तरा निषगन्धवत्। धावो उष्म खरबात यंग निश्वास जो नौचि गोटे साप निश्वास नौचि ना कौन गोटे उष्म निश्वास गरम निश्वास आसुच्छे खरबात बात पवन भली रही खरा बहुत उष्म गरम पवन आसुच्छी श्वासवत भात पश्यत आ देख श्वास तार निश्वास नौचे बोधे जीवाटा ये सर्पटा बोधे तत्दग्ध सत्वबंधो जय श्री गोविंदाय श्री कृष्ण बलराम श्री जगन्नाथ बलदेव सुभद्रा महारानी श्री श्री राधा कृष्णचंद्र श्री लक्ष्मण नृसिंहदेव श्री श्री सीताराम लक्ष्मण हनुमान जी की जय श्रील गोपाल महाराज की जय श्रील गुरुदेव की जय वैकालिकमानंदे तदग्ध सत्व दुर्गंध से बात जो पवन जो आसती गंध होंध ना सी बोधे जो सब खाई पशु मान सब खाई गंध आस दुर्गंध आसुची अंतरा मिशगंध आमिष गंध भाई रही आमिष खाइले जो भाई गंध हुए से भाव गंधा रही तेणु अस्मान किमत्र ग्रसिता निविष्टान अयं तथा चेद बकवद नक्षति क्षणाद नेति बकारोसन मुखं भिक्षो धसंत करताड़नी जुजु यही भाव आलोचना करी कहते आ कत जन कहते चबीश श्लोक कत जन पढ़ी जाए बस आरे ये तो सतरे सतरे साप कही पढ़िया पढ़िया बोले कही कहीं पढ़े आगे दिन कह व्यस्त कहीं हो आसमान कि मात्र ग्रसता निविष्ठान ये कौन आम को ग्रास करदेव निविष्ठान आम जो जाऊे अयं तथा जदि मन करले कौन अच्छी अयं तथा चेत भगवत विनक्षति ये भका को जमी आम हत्या करें कृष्ण से भाई भाव आपको मत हत्या करेंगे जब साप होता है तो साप हो न कारण एमती कौन साप अच्छा ये गोटे खेली स्वभाव गोटे जदि भाई किसी असुविधा बका अच्छा ये आम पाखे अच्छा तेणु अयं तथा चेत बकवत विनक्षति जदि आमको खायाप बस बक को जमी विनाश करते कृष्ण आपको मत से भाव विनाश करेंगे क्षणात अनेति बकारि उष्ण मुख कृष्ण टे पछ रही जाइ तेणु भगवान मुख को पछपटे अंश करते सुंदर मुख उषन्मुख भगवान मुख उषन्मुख विक्षोद हसंत करताड़ निजु हसिक हाँ हसिकी करताड़ नहीं करताड़ी मारिकी करताड़ी कहीं मारे तार अच्छी मारिक भितर चलीगले करताड़ी मारिक हसी हसिकी कृष्ण मुख देखिकी तेणु ये कहा जा करताड़ नहीं कहीं निज निर्भयता वीरत्व द्योतन आय कि भय ना आम बहुत बड़ वीर यही भाव करताड़ नहीं हाथ ताड़ी मारिक सब प्रवेश कर बा हाथ ताणी में जब सर्पटा होड़ी सुबिले से पड़ जाइपे यही मतलब चिंता करताड़ नहीं आगे आगे कौन आगे आगे गुहाल पीछे पीछे गया बाछरी आगे कि गुहाल रही पचरे सब बाछरी मान सब रही बसा अभी पृछान पृछान उद्यम्य बाछरी मान कम नुहति से भय आसुना से भी जान पारे ना कौन भय ना श्री मान तथा से गुआर मान पचर धाऊँगुड़ टेकी टेकी जाऊम धनु उच्छान उद्यम लांगुड़ टेकी भर प्रवेश कर गुआर मान आछड़ा बाछरी सब तर प्रवेश कर कृष्ण पचर रही चिंता कौन है कौन है ये है ପ୍ରଭୁପାଦ ମହାରାଜ ତାଙ୍କ ଭାବାର୍ଥରେ କହୁଛନ୍ତି, ଶ୍ରୀକୃଷ୍ଣଙ୍କ ଉପରେ ସେମାନଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା, କାରଣ ସେମାନେ ଦେଖିଥିଲେ କୃଷ୍ଣ କିପରି ବକାସୁର ମୁଖରୁ ସେମାନଙ୍କୁ ରକ୍ଷା କରିଥିଲେ। ବକାସୁର ବଧ ତ ଏବେ ଏବେ ହେଇଥିଲା ଆଉ କ'ଣ, ସେତେବେଳେ 3 ବର୍ଷର ଲୀଳା ଏଇଟା ଆଉ କ'ଣ, ଆଉ 2 ବର୍ଷ ତଳର ଘଟଣା ତ ବକାସୁର ବଧ କରିଥିଲେ। ତେଣୁ ତାପରେ ବତ୍ସାସୁରକୁ, ପ୍ରଥମେ ବତ୍ସାସୁରକୁ ବଧ କରିଥିଲେ, ତାପରେ ବକାସୁରକୁ ବଧ କରିଥିଲେ। ତେଣୁ ସେମାନେ ଦେଖିଥିଲେ କେମିତି ସେ ବକାସୁରକୁ ବଧ କରିଥିଲେ। ବର୍ତ୍ତମାନ ଅଘାସୁର ନାମକ ଆଉ ଏକ ଅସୁର ଆସିଲା, ତେଣୁ ସେମାନେ ସେ ଅସୁରର ମୁଖରେ ପ୍ରବେଶ କରି ଖେଳିବାର ଆନନ୍ଦ ଏବଂ ବକାସୁର ଶତ୍ରୁ କୃଷ୍ଣ କର୍ତ୍ତୃକ ପରିତ୍ରାଣର ଆନନ୍ଦ ଉପଭୋଗ କରିବା ପାଇଁ ଚାହିଁଲେ। କୃଷ୍ଣ ପିଲାମାନେ କ'ଣ କଲେ, ତା ଭିତରେ କ'ଣ ଅଛି ଦେଖିବା, ତା ଭିତରେ କ'ଣ ଅଛି ଦେଖିବା, ଏହିଭଳି ଭାବରେ ଜିଜ୍ଞାସା ହେଇକି ପଶିଗଲେ। ଏବଂ ବକାସୁର ଶତ୍ରୁ କୃଷ୍ଣ କର୍ତ୍ତୃକ ପରିତ୍ରାଣର ଆନନ୍ଦ ଉପଭୋଗ କରିବା ପାଇଁ ଚାହିଁଲେ। ଯଦି ମଧ୍ୟ ଏଇ ଯଦି ସାପ ହେଇଥିବ ଆମକୁ ଗିଳିଦେବ, ଆମେ ତ ରହିଛନ୍ତି ଆଉ, କୃଷ୍ଣ ରହିଛନ୍ତି ଆଉ, ଯେ ବକାସୁରକୁ ହତ୍ୟା କରିଥିଲେ ଆଉ। ତେଣୁ ଏଠି ଭିତରକୁ ପ୍ରବେଶ କରିଗଲେ, ଭଗବାନଙ୍କୁ ମଧ୍ୟ ଚିନ୍ତା ହେଇଗଲା କ'ଣ ହେଲା। ହଁ, ଇଥଂ ମିଥୋ ତଥ୍ୟ ମତ୍ୟମ୍ଭାସିତ ଶ୍ରୁତ୍ୱା ବିଚିନ୍ତିତେ ମୃଷା ମୃଷାୟତେ ରକ୍ଷୋ ବିଦିତ୍ୱା କ୍ଷୀରଭୂତୃସ୍ଥିତଃ ଶ୍ୱାନାଂ ନିରୋଧୁଂ ଭଗବାନ ମନୋ ଦଧେ। ଭଗବାନ କୃଷ୍ଣ ଚିନ୍ତା କରୁଛନ୍ତି, କୃଷ୍ଣ ଯାଇନାହାନ୍ତି, ଏମାନେ ସବୁ ଆଗୁଆ ଆଗୁଆ ପଳେଇ ଯାଇଛନ୍ତି। ଇଥଂ ମିଥୋ ଅତଥ୍ୟ ଅଜ୍ଞମ୍ଭାସିତ, ଦେଖ ସତ ସତ ଅଜଗରକୁ କହୁଛନ୍ତି ଗୋଟେ ଗୁମ୍ଫା, ସତ ଅଜଗରକୁ ଦେଖିକିରି ସବୁ ପ୍ରକାର ରହିଛି, ଜଣେ ଜାଣିଯିବ ହଁ ଅଜଗରଟା ଦୌଡ଼ିବ ଧାଇଁବ, କିନ୍ତୁ ତଥାପି ସେ ଭାବୁଛନ୍ତି ଇଏ ଜଣେ ଇଏ ବନର ଶୋଭା କହିକିରି ତା ଭିତରେ ଅଜ୍ଞମ୍ଭାସିତ ମୂର୍ଖ ଭଳି ସେମାନେ ବସିଗଲେ। ଶୁତ୍ୱା ବିଚିନ୍ତି ଅତ୍ୟ ମୃଷା ମୃଷାୟତେ, ମୃଷା ମୃଷା ଅମୃଷା, ମୃଷା ହେଉଛି ମିଥ୍ୟା, ଅମୃଷା ହେଉଛି ସତ୍ୟ। ତେଣୁ ଇଏ ସତ୍ୟକୁ ମିଥ୍ୟା ବୋଲି ଭାବିଲେ, ଭୌତିକ ଜଗତର ଲୋକମାନେ ମିଥ୍ୟାକୁ ସତ୍ୟ ବୋଲି ଭାବୁଛନ୍ତି, ଉର୍ଦ୍ଧ୍ୱ ମୂଳ ମଦ ସାହାକ, ମିଥ୍ୟା ଜଗତକୁ ସତ୍ୟ ବୋଲି ଭାବିକିରି କେତେ କ'ଣ ସବୁ ଚାଲିଛି, କିନ୍ତୁ ସତ୍ୟ ବସ୍ତୁକୁ ଏ ମିଥ୍ୟା ବୋଲି ଭାବିକି ତା ଭିତରେ ପ୍ରବେଶ କରିଗଲେ। ରାକ୍ଷ ବିଜିତ୍ୱା ଖିଳଭୂତ ହୃତ ସ୍ଥିତ, ଭଗବାନ ଅଖିଳଭୂତ ସେ ସବୁଠାରେ ସେ ବିଦ୍ୱାନ ଅଛନ୍ତି, ବିଦ୍ୟମାନ ଅଛନ୍ତି, ଭଗବାନ ସମସ୍ତ ହୃଦୟରେ ମଧ୍ୟ ରହିଛନ୍ତି, ସେ ବକା ସେ ଅଭାସୁର ହୃଦୟରେ ମଧ୍ୟ ଭଗବାନ ଅଛନ୍ତି, ତାର ହୃଦୟରେ ଭଗବାନ ନାହିଁ ତା ନୁହଁ, ସମସ୍ତେ ଅଛନ୍ତି ସେ। ସ୍ୱାନାଂ ନିରୋଧୁଂ ଭଗବାନ ମନ ଦେ, ଭଗବାନ ଚାହୁଁଛନ୍ତି ନିରୋଧ, ଆରେ ଯାଉନା ସେଟା ସାପଟା ତାହା ଭିତରେ ତା ନିରୋଧ, ଭଗବାନ ଚାହୁଁଛନ୍ତି ତାକୁ ସେ ନ ପସନ୍ଦୁ, ନିଷେଧ କରିବା ପାଇଁ ଚାହିଁଲେ ଭଗବାନ ମନ ଦଧେ, ଭଗବାନ ମନ କରୁଛନ୍ତି ଆରେ ଯାଉନା ତା ଭିତରକୁ, ଯାଉନା ତା ଭିତରକୁ ମୃତ୍ୟୁବରଣ କରିବ, ଭଗବାନ ଚିନ୍ତା କରୁଛନ୍ତି ଏଇଭଳି ଭାବରେ, କିନ୍ତୁ ଏ ପଶିଗଲେଣି ପଶିଗଲେଣି, ଭଗବାନ ଚିନ୍ତା କରୁଛନ୍ତି କିଛି ନ ଯାଆନ୍ତି, ତାଙ୍କୁ ନ ଯାଆନ୍ତି, କିନ୍ତୁ ପଶିଗଲେଣି ଏଇଭଳି ଘଟଣା। ତେଣୁ ଯଦି କୁହାଯିବ ଯେ ଭଗବାନ ଅଖିଳ ଭୂତ ହୃଦି, ଭଗବାନ ହେଉଛନ୍ତି ସମସ୍ତଙ୍କର ପରମାତ୍ମା ରହିଛନ୍ତି, ସର୍ବଜ୍ଞ ସେ, ଭଗବାନ ବୋଲି ଶବ୍ଦ କୁହାଯାଉଛି ନା, ସେ ସର୍ବଜ୍ଞ ସବୁ ଜାଣିଛନ୍ତି, କିନ୍ତୁ ଭଗବାନ ନ ଚାହିଁଲେ ମଧ୍ୟ ଏମାନେ ପ୍ରବେଶ କରିଗଲେ, ଏଇଟା ବଡ଼ ଆଶ୍ଚର୍ଯ୍ୟ କଥା। ଆଚାର୍ଯ୍ୟମାନେ ଟୀକାରେ ଏଇଟାକୁ ଆର ସମାଧାନ ଦେଇଛନ୍ତି, କ'ଣ ପାଇଁ ହେଲା ଏଇଟା ଲୀଳା, ଭଗବାନ ଚାହୁଁନାହାନ୍ତି ତାଙ୍କ ସାଙ୍ଗ ବାଳକ ପାଇଁ ପ୍ରବେଶ କରିଗଲେଣି, ଭଗବାନଙ୍କର ଶକ୍ତି ନାହିଁ ତାହେଲେ, ଏଇଟା ଜଣେ ଚିନ୍ତା କରିବ। ତେଣୁ ପରେ କୁହାଯିବ ଇ ଭଗବାନ ଏଇଭଳି ଭାବରେ ମନ ଚାହୁଁନାହାନ୍ତି ସେମାନେ ପ୍ରବେଶ କରନ୍ତୁ, କିନ୍ତୁ ଏମିତି ପ୍ରବେଶ କରିଗଲେଣି। ତେଣୁ ତାବତ୍ ପ୍ରବିଷ୍ଟା ସୁରୋଦରାନ୍ତରଂ ପରଂ ନ ଗୀର୍ଣ୍ଣ ଶିଶବ ସବତ୍ସା प्रतीक्षमाणेन बकारिबेसनम् अतस्वकान्तस्मरणेन रक्षसा। तावत् प्रविष्टा प्रविष्ट करिगले पाटी भितरको आ कौन करिबा जगर भितरको से प्रवेश करिगले तावत् प्रविष्टा तू अश्रोधरांतर असुर उदर को प्रवेश करिगले अंतर भितर प्रवेश करिगले मुख देखी ता भितर प्रवेश करिगले परम न गिरना शिशव सवत्सा किंतु जदियों प्रवेश करिगले किंतु ये पार्टी की सेमती रख खोलिकी रखी थी बंद करू ना परम न गिरना पार्टी जब बुझी दी था सब जड़ी जाइ था न गिरना शिशव सवत्सा शिशु माने पिला माने बत्सा माने समस्त रही भितर पार्टी भितर कि से पार्टी बंद करूना प्रतीक्षा माणेन बकारी बेसन से प्रतीक्षा करी प्रतीक्षा माणेन प्रतीक्षा करी बकारी जो मोर भाई को हत्या करी भाव कृष्ण को से चिंता कर बकारी ये मोर भाई को हत्या करी हत्या करी मोर भौणी को हत्या करी भाई को पर हत्या करी तो तेना भाई कथा मन पड़ी भौणी को आगे टे भूलगलाणी बाहर जहाँ भी हो तथा चिंता कर वर्तमान चिंता हूँ बकारी ये मोर भाई को मारी बेसन ताक अपेक्षा कर सी के आसो मुटी को बंद करी एकाधर गिड़ी समस्त को हत सुकांत स्मरणी रक्षसा सुकांत जो भाई भाई मान जो हत्या कर स्मरणीय सुरठी ये गिड़ूना पार्टी भर प्रवेश कर ये हूँ खाली छटपट होती पार्टी बंद करदेव खाईदेव पार्टी भितर जाने से इच्छा हो खाई जीव जीव चाहू तो खाईदेव कि तथा से कंट्रोल कर रखुची मोर भाई को भी जो हत्या करती मुझे सहजे छाड़ी आज सुजोग मिली बत्सा मान सब आसीगले तार निज जन बड़ मान सब आसीगले आई समय जीव तू रह संजत हो रह जीव को संजत कर आमर यहाँ गोटे कही कि बिलमंगल ठाकुर रत्नायक जीवे सदैव भज सुंदराणी नामानी कृष्णा समनोहराणी आवनये था मधुराक्षराणी गोविंद दामोदर माधवेती जुहे से अनुरोध करुची तो सब भगवान का नाम ले जे सदैव भज सुंदराणी नामानी कृष्णा समनोहराणी कृष्णकर नाम कितने मनोहर आवर्णे था मधुराक्षराणी ये मधुर अक्षर को वर्णना करू था गोविंद दामोदर माधवेती आ गोटे स्थान कौन जोबले कृतांत जो जमराज आसवे हे जुहा मुझे अनुरोध करमराज आसवे तू से भगवान को नाम नौ थु कृष्ण गोविंद दामोदर महादेवी से सब अच्छा जहाँ भी हो यही भाव में जीवा को सी कंट्रोल करुच्ची हाँ जीवा चाहिए गिड़दब जीवा रसना जीवार बेग रही जीवा गोटे ये इंद्रिय तार क्विन वन से आउ सब इंद्रिय मान अच्छा गोटे गोटे कार्य कर जीवा गोटे इंद्रिय से दीटा एक कार्य कर जमी आखि आखि दुटा रही कि केवल से देखु गोटे कार्य करा कर्ण भगवान रही गोटे कार्य श्रवण कार्य करसिकार दुईट बुढ़ा रही कि केवल से गोटे आघ्राण कार्य करु ये जो रही जुहा ये गोटे इंद्र कि दुईटा कार्य कर तार खाइबार बेग अच्छी रसनार बेग रही कथा कहार बेग अच्छे टू इन वन गोटे इंद्रिय से भगवान कहले जिते सब इंद्रिय मान तुम दमन कर कितु जदि जीवा को दमन करना तो पुणी सब इंद्रिय मान सब तुमको ये करदे नहीं नर्क को नहीं जीवे जीवा को कंट्रोल करना मान सब आब कंट्रोल बाहर पड़े एका स्कंद गोटे अच्छा भगवान उद्धव को कही तेणु ये मघासुर जीव खाली हूँ केमी गिड़दब कि तथा से जीवा को कंट्रोल कर आसु एक बकारी आसु
ତାଙ୍କୁ ଆସିଲେ ଆମେ ଗିଳିବା, ବ୍ୟସ୍ତ ହୁଅ ନା ଟିକେ ରହ, ଟିକେ କିଛି ସମୟ ଅପେକ୍ଷା କର, ଏଇଭଳି ଭାବେ ଯିବାକୁ ସେ ଦମନ କରୁଛି। ଆମକୁ ଦମନ କରିବାକୁ ପଡ଼ିବ, ଇନ୍ଦ୍ରିୟ ସଂଯମ ହେଉଛି ତପସ୍ୟା। ଜୁହା ଚାହୁଁଛି ବହୁତ କଥା କହିବ, କିନ୍ତୁ ଆମେ ଦମନ କରିବା, ବନ୍ଦ କର। ଯଦି କିଛି ଭଗବାନ କଥା ନ କହିପାରିବ, ଭଗବାନ ନାମ କୀର୍ତ୍ତନ କର, ଚୁପ୍ ରହ, ସାଇଲେଣ୍ଟ ରହ। ଏହିଭଳି ଭାବେ ଦମନ କରିବାକୁ ପଡ଼ିବ ସବୁ ଇନ୍ଦ୍ରିୟମାନଙ୍କୁ, ଇନ୍ଦ୍ରିୟମାନ ଯାଇକି ବଶୀଭୂତ ହେଲେ ଯାଇକରି ଆମେ ଭଗବାନଙ୍କର ଚିନ୍ତା କରିପାରିବା। ଶ୍ରମ ଦମ ତପ ଶୌଚ କ୍ଷାନ୍ତି ଏ ବ୍ରାହ୍ମଣମାନଙ୍କ କର୍ତ୍ତବ୍ୟ ହେଉଛି ଏହିଭଳି ଭାବରେ। ତେଣୁ ଭଗବାନ ଚିନ୍ତା କରୁଛନ୍ତି, ହତଶୋକାନ୍ତରେଣ ଶୁଣ, ଏଠି କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ନ ଚାତ୍ର ଭଗବତ ସତ୍ୟ ସଂକଳ୍ପତା ବ୍ୟଭିଚାରତି। ଭଗବାନ ଚାହୁଁଛନ୍ତି ତାଙ୍କୁ ନିରୋଧ କରିବା ପାଇଁ, ସେଠି ନ ଯାଅ, ସେଠି ଯାଅ ନା, କିନ୍ତୁ ଏମାନେ ପଳାଇଗଲେ ଭଗବାନଙ୍କ ଇଚ୍ଛା କାର୍ଯ୍ୟକାରୀ ହୋଇପାରିଲା ନାହିଁ, ବଳବତୀ ହୋଇପାରିଲା ନାହିଁ। ଭଗବାନ ଇଚ୍ଛା ଫେରେ ସତ୍ୟ ସଂକଳ୍ପ, ସିଏ ଯାହା ସଂକଳ୍ପ କରିବେ ତାହା ହେବ। ସତ୍ୟ ସଂକଳ୍ପ ଶକ୍ତି ରହିଛି ଭଗବାନଙ୍କର, ଯାହା ଇଚ୍ଛା କରିବେ ତାହା ହିଁ ହେବ, କିନ୍ତୁ ଏଇଟା ହୋଇପାରିଲେ ନାହିଁ। ତେଣୁ ସମସ୍ତଙ୍କ ସନ୍ଦେହ ଆସିବ, ଭଗବାନ ଚାହୁଁଛନ୍ତି କିନ୍ତୁ ବାଳକମାନେ ପଳାଇଗଲେ, ତାଙ୍କ ସାଙ୍ଗ ବାଳକମାନେ ପଳାଇଗଲେ, କେମିତି ଏଇଟା ହେଲା? ଭଗବାନ କ'ଣ ନିରୋଧ ମନ ଦେ, ସେ ଚାହୁଁଥିଲେ ପିଲାମାନେ ନ ଯାଆନ୍ତୁ, ସାଙ୍ଗମାନେ ନ ଯାଆନ୍ତୁ, କିନ୍ତୁ କେମିତି ହେଲା ଏଇଟା, କେମିତି ହେଲା କି କହିପାରିବେ? କେମିତି ହେଇପାରିବ? ଭଗବାନ ସତ୍ୟ ସଂକଳ୍ପ, ଭଗବାନ ଯାହା ଚାହିଁବେ ତାହା ହିଁ ହେବ, କିନ୍ତୁ ଏଇଠି କାହିଁକି ଫେଲିଓର ହେଲା ସେଇଟା? କ'ଣ ଭଗବାନଙ୍କର ଶକ୍ତି ସରିଗଲା, ମାନେ କାମ କଲା ନାହିଁ, ନା କ'ଣ ହେଲା? ଏଥିରେ ବହୁତ ଗୁଢ଼ ତତ୍ତ୍ୱ ସବୁ ରହିଛି। ଏଠି କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି, ସେମାନେ କହୁଛନ୍ତି ନା, ସାଙ୍ଗ ବାଳକମାନେ କହୁଛନ୍ତି, ସାପ ହେଲେ ମଧ୍ୟ ଆମକୁ ଗିଳିଲେ କ'ଣ, ଯେ ଆମର ରହିଛନ୍ତି ରଖିଲା ବେଳେ ରକ୍ଷା ରହିଛନ୍ତି, ବକବତ ବିନକ୍ଷତି ବୋଲି କୁହାଗଲା ନା, ପୂର୍ବରୁ କହିଛନ୍ତି ସେମାନେ ବକବତ ବିନକ୍ଷତି। ଇତି ଭକ୍ତ ସଂକଳ୍ପ, ଭଗବାନଙ୍କର ସଂକଳ୍ପ ହେଉଛି ମୋର ମୋର ସାଙ୍ଗମାନେ ଭିତରକୁ ନ ଯାଆନ୍ତୁ। ଭଗବାନଙ୍କ ଭକ୍ତଙ୍କର ସଂକଳ୍ପ ହେଉଛି ଆମେ ଭିତରକୁ ଯିବୁ, ଆମର ପ୍ରଭୁ ରକ୍ଷା କରିବେ, ଆମକୁ ଆମର ସଖା ଆମକୁ ରକ୍ଷା କରିବେ, ତାଙ୍କର ସଂକଳ୍ପ। ଯେତେବେଳେ ଭକ୍ତ ଏବଂ ଭଗବାନ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଚାଲେ, ସେତେବେଳେ ଭଗବାନ ହାରିଯାଆନ୍ତି। ଇଏ ହେଉଛି କଥା, ଇଏ ହେଉଛି ତତ୍ତ୍ୱ। ଭଗବାନ ହାରିଗଲେ ସେଇଥିପାଇଁ, ଭଗବାନ ଚାହିଁଥିଲେ ବନ୍ଦ କରିପାରିଥାନ୍ତେ। ତେଣୁ ମତ୍ ଏଇଟା ହେଲା, ଇତି ଭକ୍ତ ସଂକଳ୍ପ ସେ ଅପି ଅତ୍ର ବର୍ତ୍ତମାନ ବର୍ତ୍ତମାନ ତ୍ୱାତ୍ ମତ୍ ସଂକଳ୍ପ ମତ୍ ଭକ୍ତ ସଂକଳ୍ପ ଏ ମଧ୍ୟ ମତ୍ ଭକ୍ତ ସଂକଳ୍ପ ସିଏ ଏବେ ଗରିଆସୁ ଭଗବାନ। ଯେମିତି ଆମର ଭୀଷ୍ମଦେବ, ଭୀଷ୍ମଦେବ ସଂକଳ୍ପ କଲେ ମୁଁ କୃଷ୍ଣଙ୍କୁ ଅସ୍ତ୍ର ଧାରଣ କରେଇବି, ଭଗବାନ ସଂକଳ୍ପ କଲେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ, ତାଙ୍କର ଫାଇଟିଂ ଚାଲିଲା, ଫାଇଟିଂ ଚାଲିଲା, ଭଗବାନ ହାରିଗଲେ, ଭଗବାନ ନିଜ ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲେ, ଭଗବାନ ନିଜ ଭକ୍ତ ପାଖରେ ହାରିଯାଆନ୍ତି। ଅଠରଦ୍ୱାର ଆସିବ ସେ ଶ୍ଳୋକଟି, ଭଗବାନ ହାରିଗଲେ, ସୀତାଙ୍କୁ କାନ୍ଧରେ ବସିକି ଗଲେ, ବୁଲେଇଲେ ପୁଣି, ଏସବୁ କଥା ରହିଛି। ଭଗବାନଙ୍କର ଯଦିଓ ଭକ୍ତ ଭଗବାନ ସହିତ କେହି ସମାନ ହୋଇପାରିବେ ନାହିଁ, କିନ୍ତୁ ଭଗବାନଙ୍କର ଭକ୍ତ ବତ୍ସଳତା, ଭଗବାନଙ୍କ ଭକ୍ତ ଯାହା ଚାହିଁବ ଭଗବାନ ସେଇଟା ପୂର୍ଣ୍ଣ କରିବେ। ଭଗବାନଙ୍କର ନିଜର ସତ୍ୟ ସଂକଳ୍ପତା ହାରିଗଲେ କିଛି ଅସୁବିଧା ନାହିଁ, ପ୍ରତିଜ୍ଞା ଭଙ୍ଗ ହୋଇଗଲା କିଛି ଅସୁବିଧା ନାହିଁ, ତାଙ୍କର ଭକ୍ତଙ୍କୁ ସେ ଆନନ୍ଦ ପ୍ରଦାନ କରିବେ। ଇଏ ହେଉଛି କାରଣ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଅନ୍ୟ ସବୁ ଆଚାର୍ଯ୍ୟମାନେ ସବୁ କହିଛନ୍ତି କଥା। ତେଣୁ ତାପରେ ସୁଭକୃ ତାନ୍ ବିକ୍ଷ କୃଷ୍ଣ ସକଳାଭୟପ୍ରଦୋ ହ୍ୟନନ୍ୟନାଥାନ୍ ସ୍ୱକରାତ୍ ବଚ୍ୟୁତାନ୍ ଦୀନାଶ ମୃତ୍ୟୁ ଜଠରାଗ୍ନିଘାସାନ୍ ଘୃଣାଦିତୋଦିଷ୍ଟ କୃତେନ ବିସ୍ମିତ। ତାନ୍ ବିକ୍ଷ, ଭଗବାନ ଦେଖିଲେ, କୃଷ୍ଣ ଦେଖିଲେ, ସେଇଟା ପ୍ରବେଶ କରିଗଲେ, ତାଙ୍କ ସାଙ୍ଗ ବାଳକମାନେ ପ୍ରବେଶ କରିଗଲେ, ସକଳା ଅଭୟପ୍ରଦ, ଯିଏକି ସମସ୍ତଙ୍କୁ ଅଭୟ ପ୍ରଦାନ କରନ୍ତି, ଆଜି ଦେଖିଲେ ତାଙ୍କର ସାଙ୍ଗ ବାଳକମାନେ ଭିତକୁ ପ୍ରବେଶ କଲେ, ଏହି ଅନନ୍ୟ ନାଥ, ତାଙ୍କର ମୁଁ ହେଉଛି ଏକମାତ୍ର ନାଥ, ଏକମାତ୍ର ସୁରକ୍ଷାକର୍ତ୍ତା, ଅନ୍ୟନାଥ ସ୍ୱକରା ଅବଚ୍ୟୁତା ନିଜର ହାତରୁ ଯେମିତି ମଣି ପଡ଼ିଗଲା, ନିଜର ହାତରୁ ଯେମିତି ମଣି ଅଛି, ମଣିକୁ କେତେ ଆମେ ଯତ୍ନରେ ରଖୁଛେ, ମଣିଟାକୁ ଆମର ମୂଲ୍ୟବାନ ପଦାର୍ଥ ଯେଉଁ ରହିଛି ଆମେ ତାକୁ ବହୁତ ସାଇତିକି ରଖିବା ଯେମିତି ନ ପଡ଼ିଯିବ, କିନ୍ତୁ ତଥାପି ଯଦି ଏତେ ଚେଷ୍ଟା କରିବେ ଯଦି ପଡ଼ିଗଲା ଯେଭଳି ଲାଗିବ ଭଗବାନ ସେଇଭଳି ଲାଗୁଛି କୁହାଯାଉଛି ସ୍ୱକରା ଅବଚ୍ୟୁତା ଜଣେ ଆଚାର୍ଯ୍ୟ ଏଇଟା କହିଛନ୍ତି, କିଏ କହିଛନ୍ତି ଏଇଟା ମହା ଏଇଟା ବିଶ୍ୱନାଥ କହୁଛନ୍ତି ସ୍ୱକରା ଦିବ ମହାମଣି ନିବ ଅବଚ୍ୟୁତାନ ମହାମଣି ଖାଲି ମଣି ନୁହଁ ମହାମଣି ଏଭଳି ମୂଲ୍ୟବାନ ମଣି ଯାହାକୁ ସମଗ୍ର ବିଶ୍ୱକୁ ବିକିଦେଲେ ମଧ୍ୟ ସମଗ୍ର କ'ଣ ବ୍ରହ୍ମାଣ୍ଡକୁ ବିକିଦେଲେ ମଧ୍ୟ ସେ ମଣିର ମୂଲ୍ୟ ହେଇପାରି ଆସିପାରିପାରେ ନାହିଁ, ଏଭଳି ମହାମଣି ସେ ରହିଛି ସବୁ ବୈଦୁର୍ଯ୍ୟ ମଣି ଭଳି ବୈଦୁର୍ଯ୍ୟ ବୈକୁଣ୍ଠ ଲୋକର ସବୁ ରହିଛି ଭୌତିକ ଜଗତରେ ସେସବୁ ନାହିଁ। ତେଣୁ ଭଗବାନ ଲାଗୁଛି ମୋର ମଣି ସବୁ ପଡ଼ିଗଲା ସକରା ତବଚ୍ୟୁତାନ ଏଇଭଳି ଭାବରେ ଭଗବାନଙ୍କୁ ଲାଗୁଛି। ଦିନାଶ ମୃତ୍ୟୁ ଜଠରାଗ୍ନିଘାସାନ ଭଗବାନ ଏଇଭଳି ଭାବରେ ଦିନ ହେଇକରି ତେଣୁ ଜଠରାଗ୍ନିଘାସାନ ଏ ତ ମୃତ୍ୟୁ ଏ ଆର ଜଠର ଅଗ୍ନିରେ ପଶିଗଲେ ଯେମିତି ଘାସ ଭଳିଆ ଜଳିଯିବେ ଆଘାସ ଘାସାନ ଅର୍ଥ ହେଉଛି କ'ଣ ଏଇଟା ଘାସ ହଁ ଘାସ ତ ଘାସ ନ ଘାସ ଘୃଣାଜିତ ଦିଷ୍ଟ କୃତେନ ବିସ୍ମିତ ଭଗବାନ ବିସ୍ମୟ ହେଇଗଲେ ଭଗବାନଙ୍କର ହସି ଚାଲିଗଲା ହସ ଯେଉଁ ରହିଛି ସ୍ମିତ ହାସ୍ୟ ରହିଛି ବିସ୍ମିତ ହେଇଗଲେ ବା ଆଶ୍ଚର୍ଯ୍ୟ ହେଇଗଲେ ଭଗବାନ ଇଏ କ'ଣ ହେଲା ତୁ ପଳେଇଗଲେ ଘୃଣାଜିତ ଭଗବାନ ଏ ଘୃଣାର ଅର୍ଥ ହେଉଛି ସଂସ୍କୃତରେ ସ୍ନେହ ବହୁତ ସ୍ନେହ ରହିଛି ତାଙ୍କ ପ୍ରତି ତାଙ୍କ ବାଳକମାନଙ୍କ ପ୍ରତି ଭଗବାନ ସମସ୍ତଙ୍କ ପ୍ରତି ସ୍ନେହ ରହିଛି ଏଇଟା କଥା ଶୋକରେ କହିଛନ୍ତି ଏଇଟା ନାଦାପୁଣି କହିଛନ୍ତି ଯେଉଁ ଯୁଧିଷ୍ଠିର ମହାରାଜ ପଚାରିଲେ ଯେ ଅଘାସୁର ଏ ଅଘାସୁର କଥା ଆସିବ ସେ ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଏ ଅଘାସୁର ଲୀଳା ଏ ଲୀଳାଟି ଅଘାସୁର ନୁହଁ ଏଇଟା ହେଉଛି ଇଏ କ'ଣ ସିଏ ହେଉଛି ଶିଶୁପାଳ ଶିଶୁପାଳକୁ ଭଗବାନ ହତ୍ୟା କଲେ ତା ଶରୀରରୁ ଗୋଟେ ଜ୍ୟୋତି ଆସିକି ଭଗବାନ ଶରୀରରେ ମିଶିଯାଇଥିଲା ସେଇଠି ସେ ଜ୍ୟୋତି ଯୁଧିଷ୍ଠିର ମହାରାଜ ପ୍ରଶ୍ନ ପଚାରିଥିଲେ ସେଇ ପ୍ରଶ୍ନର ଉତ୍ତରରେ ନାରଦ ମୁନି ଏ କଥା କହିଥିଲେ କହିଲେ ଗୋପ୍ୟ କାମାତ୍ ଭୟାତ୍ କଂସୋ ଗୋପ୍ୟ କାମାତ୍ ଭୟାତ୍ କଂସୋ ଦ୍ୱେଷା ଚୈଦ୍ୟା ଜୟାନୁପ ସମ୍ବନ୍ଧା ସ୍ନେହା ଦୁହଂ ଭକ୍ତା ଭୟଂ ସମ୍ବଧା ବିଷ୍ଣୁ ଯେଉଁ ଗୋପ୍ୟ ଗୋପୀମାନେ ଭଗବାନଙ୍କୁ ପ୍ରେମ ମାଧ୍ୟମ ପ୍ରେମ ପାଇଁ ତାଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ କାମ କହିଲେ ଶୁଦ୍ଧ ପ୍ରେମ ଗୋପୀମାନଙ୍କର ଭୟାତ୍ କଂସ କଂସ ସବୁବେଳେ ଚିନ୍ତା କରୁଥିଲା ଭଗବାନ କିନ୍ତୁ ଭୟରେ ଦ୍ୱେଷା ଚୈଦ୍ୟା ନୃପ ଚେଦି ଚେଦି କହିଲେ ଶିଶୁପାଳ ଶିଶୁପାଳଙ୍କ ପ୍ରସଙ୍ଗ ଆସିବ ଶିଶୁପାଳ ଆଉ ଆଦି କହିଲେ ଏଇ ଯେଉଁ ଦନ୍ତପକ୍ର ଇତ୍ୟାଦି ବହୁତ ରହିଛନ୍ତି ବହୁତ ରାଜା ଏବେ ସକାଳେ ଶୁଣୁ ଯେଉଁମାନେ ସବୁ ଭଗବାନ ବିରୋଧ ଇଏ କରୁଥିଲେ କ'ଣ ଦ୍ୱେଷ କରୁଥିଲେ ଏମାନେ ସବୁ ଭଗବାନ ବିନାଶ କରିବେ ଚୈଦ୍ୟାଜନ ରୂପ ସମ୍ବନ୍ଧ ବୃଷ୍ଣେୟ ବୃଷ୍ଣୀମାନେ ଭଗବାନଙ୍କ ସହିତ ସମ୍ବନ୍ଧ ଗୋଟିଏ ତାଙ୍କର ଜ୍ଞାତି 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 କୁଟୁମ୍ବ କୃଷ୍ଣ ସ୍ନେହା ଜୁୟଂ ନାରଦ ମୁନି କହୁଛନ୍ତି ଯୁଧିଷ୍ଠିର ମହାରାଜକୁ ତମେ ସବୁ ସ୍ନେହର ସହିତ ଭଗବାନ ସହିତ ଯୁକ୍ତ ହେଇଛ ଭକ୍ତିଆ ଭୟଂ ବିଭୁ ଆମେ ହେଉଛୁ ଭକ୍ତିରେ ଭଗବାନ ସହିତ ଯୁକ୍ତ ହେଉଛେ ତସ୍ମାତ୍ କେନାପି ଉପାୟନ ମନ କୃଷ୍ଣ ନିବେଶ ଯେକୌଣସି ଉପାୟ ହେଉନା କାହିଁକି ମନକୁ ଭଗବାନ ପାଖରେ ଲଗେଇବା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ। ତେଣୁ ଏଇଭଳି ଭାବରେ ଭଗବାନ ବିସ୍ମୟ ହେଇଗଲେ ଆଶ୍ଚର୍ଯ୍ୟ ହେଇଗଲେ ତାଙ୍କର ଯେଉଁ ସ୍ମିତ ହାସ୍ୟ ଚାଲିଲା ବନ୍ଦ ହେଇଗଲା ସ୍ମିତ ହାସ୍ୟ ବନ୍ଦ ହେଇଗଲା ଭଗବାନ ଛବିଶ ନମ୍ବର ଶ୍ଳୋକରେ କହିଲି ନା ତେଣୁ ତାନ୍ ବିକ୍ଷ କୃଷ୍ଣ ସକଳ ଭୟ ପ୍ରଦୋ ଏଇଟା ମୁଁ କହିଲି ନା ସତେଇଶ ତମ ଶୋକ ଶୋକରାଧିକ କହିଲେ ମହାମଣି ନିବ ଅପଚ୍ୟୁତାନ ଯେମିତି ଆମର ବହୁତ ମୂଲ୍ୟବାନ ମଣି ରହିଛି ସେଇଟାକୁ ଆମେ କେତେ ସୁରକ୍ଷା ଦେଉଛେ କିନ୍ତୁ ଯଦି ସେଇଟା ହଜିଗଲା ବା ଖସିଗଲା ହାତରୁ ଆମେ କ'ଣ ହେବ ଚିନ୍ତା କରୁଛେ ଆପଣଙ୍କ ବହୁତ ଜିନିଷ ମୂଲ୍ୟବାନ ଜିନିଷ ଯଦି ହଜିଯିବ କେମିତି ଲାଗିବ ଆପଣଙ୍କୁ ଶୀଘ୍ର ଆମେ ଅନୁମାନ କରିପାରିବା ଭଗବାନଙ୍କୁ ସେଇଭଳି ଲାଗୁଛି ବିସ୍ମିତ। ତାଙ୍କ ସ୍ମିତ ଚାଲିଗଲା, ଆଉ କିଛି ଚିନ୍ତା ହେବ ଖାଲି ସେଇ ଚିନ୍ତା ହେବ ମୋର କୁଆଡ଼େ ଗଲା, ସୁନା ଚେନ୍ଟା ଏଇଠି ରଖିଥିଲି କୁଆଡ଼େ ଗଲା, ବା ଆମ ଗୋଟେ ରଖିଥିଲି କୁଆଡ଼େ ଗଲା, ମୁଁ ଏତେ ଟଙ୍କା ରଖିଥିଲି ଏଠି କୁଆଡ଼େ ଗଲା, ଏଇଭଳି ଆଉ କିଛି ଚିନ୍ତା କରିପାରିବେ ନାହିଁ। ଏଇଥିରେ ଆମେ ଅନୁମାନ କରିପାରୁ ଭଗବାନଙ୍କର ମଧ୍ୟ ସେଇଭଳିଆ ବିସ୍ମିତ ହେଇଗଲେ। ତେଣୁ କୃତ୍ୟଂ କିମତ୍ରାସ ଫଳସ୍ୟ ଜୀବନଂ ନବା ଅମିଶାଂଚ ଶତାଂ ଭୀଷଣଂ ଦ୍ୱୟଂ କଥଂ ସାଧି ଦିଶ ବିଚିତ୍ୟ ଜ୍ଞାତ୍ୱା ବିଷତ୍ତୁଣ୍ଡଂ ଅଶେଷ ଦୁର୍ଘରି। କୃତ୍ୟଂ କିମତ୍ର, ମୁଁ କ'ଣ କହିବି ବର୍ତ୍ତମାନ, ଭଗବାନ ଚିନ୍ତା କରୁଛନ୍ତି, ବିସ୍ମିତ ହେଇଗଲେ, ସିଏ ତାଙ୍କର ସ୍ମିତ ଚାଲିଗଲା, ହସ ଚାଲିଗଲା, ବିସ୍ମିତ ହେଇଗଲେ। କୃତନ୍ କିମ୍ ଅତ୍ର ଅଶ୍ୟ, ବର୍ତ୍ତମାନ ମୁଁ କ'ଣ କରିବି, ଖଡ଼ସ୍ୟ ଜୀବନମ, ଏ ଖଳ ଖଳର ଜୀବନକୁ କେମିତି ନାଶ କରିବାକୁ ପଡ଼ିବ, ଏବଂ ନବା ଅମିଶାଂଚ ଶତାଂ ଭୀଷଣମ, ବା ଶତାଂ କହିଲେ ମୋର ଭକ୍ତମାନଙ୍କର, ମୋର ସାଙ୍ଗ ବାଳକମାନଙ୍କୁ ଭୀଷଣମ ଇଏ ହତ୍ୟା କରିବ, ମୋ ପିଲାମାନେ କେମିତି ମୃତ୍ୟୁବରଣ ନ କରିବେ। ଦ୍ୱୟଂ କଥଂ ସାଧିତି ସବିଚିନ୍ତେ, ଦୁଇଟାକ କେମିତି ଏକାବେଳକ ହେବ, ଇଏ ତ ତା ଭିତରୁ ପଶିଗଲେଣି, ସେ ତ ପାଟି ବନ୍ଦ କରିଦେଲେ, ଆଉ ସବୁ ତ ମୃତ୍ୟୁବରଣ କରିବେ, ଆଉ ମୁଁ କେମିତି ତାଙ୍କୁ ବଞ୍ଚେଇବି, ଆକୁ ମାରିଲେ ତାଙ୍କୁ କେମିତି ବଞ୍ଚେଇବି, ଆକୁ ସିଏ ମରିଗଲା ପରେ ଆକୁ ମାରିଲେ କ'ଣ ହେବ, ଲାଭ କିଛି ଅଛି, ସେ ତ ପାଟି ବନ୍ଦ କରିଦେଲେ, ସବୁ ମୃତ୍ୟୁବରଣ କରିବେ, ଆଉ ମୁଁ ତାଙ୍କୁ ମାରିଲେ କ'ଣ ହେବ, ମୋର ଦରକାର ଇଏ ବଞ୍ଚିବେ ସିଏ ମରିବ, ଏଇଟା ଭଗବାନ ଚିନ୍ତା କରୁଛନ୍ତି। ଭଗବାନ ଚିନ୍ତା କରିବାକୁ ପଡ଼ିଲା, ସବିଚିତ ଖାଲି ଚିନ୍ତା କଲେ, ବିଶେଷ ଭାବରେ ଚିନ୍ତା କଲେ, ସମ୍ବିଚିତ ବିଚିନ୍ତ ବୋଲି କୁହାଯାଉଛି, ଭଗବାନଙ୍କୁ ଚିନ୍ତା କରିବାକୁ ପଡ଼ୁଛି, ଏ ଲୀଳା ଭଗବାନଙ୍କର, ଯାହାକୁ ଶୁଣି ଭକ୍ତମାନେ ଆନନ୍ଦିତ ହେବେ, ସେଇଟାକୁ ସେଇଟା କଥା କହିକିରି କେତେ ଲୋକ ପ୍ରଶଂସିତ ହେବେ, ଏହି ବହୁତ ବଢ଼ିଆ କଥା କହୁଛନ୍ତି, ସେଇ କଥାକୁ କି କିଭଳି ଭାବରେ କହୁଛନ୍ତି, ସେ କେତେ ପ୍ରଶଂସିତ ହେବେ ଭଗବାନ କଥା, ଏସବୁ ଯାହା ସବୁ ରହିଛି ଶାସ୍ତ୍ର କଥା, କିନ୍ତୁ ସିଏ ପ୍ରଶଂସା ଶାସ୍ତ୍ରରୁ କରାଯିବ ନାହିଁ, ଭଗବାନ କରାଯିବ ନା, ହି ପ୍ରଭୁ କେତେ ବଢ଼ିଆ କଥା କହୁଛନ୍ତି, ଭଗବାନଙ୍କ ଲୀଳା ଏଭଳି ଭାବରେ ରହିଛି ମାଧ କଥା, ଭଗବାନ ଏଇଭଳି ଭାବରେ ବିଚିନ୍ତ ବିଶେଷ ଭାବରେ ଚିନ୍ତା କରୁଛନ୍ତି। ଜ୍ଞାତ୍ୱା ବିଷତ୍ତୁଣ୍ଡମ ଆବିଷତ୍ତୁଣ୍ଡମ ଅଶିଷ ଦୁର୍ଘରି, ଭଗବାନ ସେ ହରି ବୋଲି କହୁଛନ୍ତି, ସୁଖଦେବ ଗୋସ୍ୱାମୀ ହରି ହରି ସବୁକିଛି ହରଣ କରିପାରିବେ, ପ୍ରେମ ଦେଇକି ମନକୁ ମଧ୍ୟ ହରଣ କରିପାରିବେ, ଅଶେଷ ଦୃକ୍, ଅଶେଷ ଦୃକ୍ କହିଲେ ସବୁକିଛି ଦେଖିପାରିବେ, ତାଙ୍କର ଦେଖିବାରେ ଦର୍ଶନ କରୁଛନ୍ତି, ଦର୍ଶନରେ ସବୁକିଛି ଦେଖିଦେବେ, ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁକିଛି ଦେଖିପାରିବେ, ସବୁ ଜାଣିପାରିବେ ସିଏ। ତେଣୁ ଜ୍ଞାତ୍ୱା ଏଭଳି ଭାବରେ ଭଗବାନ ଜାଣିଗଲେ କ'ଣ ଉପାୟ କ'ଣ ହେବ, ଜ୍ଞାତ ଭଗବାନ ପାଖରେ ସବୁ ଉପାୟ ରହିଛି, ତେଣୁ ଆବିଷତ୍ତୁଣ୍ଡମ ଭଗବାନ ତା ତୁଣ୍ଡକୁ ତା ତୁଣ୍ଡରେ ପ୍ରବେଶ କଲେ, କାରଣ ସେ ତୁଣ୍ଡ ଖୋଲିକି ରଖିଛି, ଜୁହା ଯଦିଓ ଚାହୁଁଛି କିଣିଦେବ କିଣିଦେବ କିଣିଦେବ, ନା ନା ରହ ତୁ ରହ କଣ୍ଟ୍ରୋଲ କର, ଏଇଭଳି ଭାବରେ ଜୁହାକୁ କଣ୍ଟ୍ରୋଲ କରି ରହୁଛି ସେ, କେମିତି ବକାରି ଆସିଲେ ମୁଁ ତାକୁ ଗିଳିବି, ଏକାଥରେ ସମସ୍ତେ ଗିଳିବି, ଜୁହା ଟିକେ ଅପେକ୍ଷା କର, ଏଇଭଳି ଭାବରେ ଜୁହାକୁ ସେ ସାନ୍ତ୍ୱନା ଦେଉଛି। ତେଣୁ ଯେତେବେଳେ ଭଗବାନ ଜ୍ଞାନ ଅବିଷତ୍ତୁଣ୍ଡ ଭଗବାନ ତା ଭିତରେ ପ୍ରବେଶ କରିଗଲେ ତୁଣ୍ଡରେ, ହେ ଯେଉଁ ବିରାଟ ବିରାଟ ଅଜଗର ଯେଉଁ କରିଛି, ଧରାଧୁରଷ୍ଟ ଜଳ ଜଳଦୋତ୍ତରାଷ୍ଟ, ହଁ ତଳ ଅଷ୍ଟ ରହିଛି ତଳକୁ, ତଳ ଓଠ ଆଉ ଉପର ଓଠ ରହିଛି ଆକାଶକୁ, ବାଦଲ ଛୁଉଁଛି ଜଳଧର ଜଳଦୋତ୍ତରାଷ୍ଟ, ଏଇଭଳି ଭାବରେ ବର୍ଣ୍ଣନା କରାଯାଇଥିଲା, ଏଇଭଳି ଭାବରେ ବିରାଟ ମୁଖ ଖୋଲିଛି, ଏମାନେ ସବୁ ପ୍ରବେଶ କଲେ, ହଜାର ହଜାର ସଂଖ୍ୟାରେ ପ୍ରବେଶ କରିଗଲେ, ପ୍ରବେଶ କରିଗଲେ, ତଥାପି ସିଏ ପାଟି ବନ୍ଦ କରୁନାହିଁ, ଜୁହା ଚାହୁଁଛି କିଣିଦେବ କିଣିଦେବ, କିନ୍ତୁ ଇଏ କହୁଛି ଟିକେ ରହ, ଜୁହା ଟିକେ ରହ, ସଞ୍ଜତ୍ୟ ରହ, ବକାରି ଆସୁ ଏକାଥରେ କିଣିବା। ତେଣୁ ଭଗବାନ ଜ୍ଞାତ୍ୱା ଭଗବାନ ଜାଣିଲେ ପାରିବେ, ଜାଣିଗଲେ କେମିତି ଉପାୟ ହେବ, ପିଲାମାନେ ବଞ୍ଚିବେ ଇଏ ମରିବ, ଉପାୟ ପାଇଗଲେ ଭଗବାନ ଯଥା ତାଙ୍କୁ ସବିଚିନ୍ତ୍ୟ, ତାଙ୍କୁ ବିଶେଷ ଭାବରେ ଚିନ୍ତା କରିବାକୁ ପଡ଼ିଲା, ଇଏ ଲୀଳା ଭଗବାନଙ୍କର, ଭଗବାନ ଚାହିଁଥିଲେ ଗୋଟିଏ ମୁହୂର୍ତ୍ତରେ ସବୁକିଛି କରିପାରିଥାନ୍ତେ, କିନ୍ତୁ ଇଏ ଲୀଳା, ଏହି ଲୀଳାକୁ ଭକ୍ତମାନେ ଆସ୍ୱାଦନ କରିବେ, ଏହି ଲୀଳାକୁ ସ୍ମରଣ କରିବେ, ଏହି ଲୀଳାକୁ ସ୍ମରଣ କରିକରି ଆମେ ଭଗବଦ୍ଧାମରେ ପ୍ରବେଶ କରିବା, ବା ଭଗବାନ ଲୀଳାରେ ସାମିଲ ହେବା, ପ୍ରଭୁପାଦ କହିଥିଲେ ନା, ଭାବାର୍ଥରେ କହିଛନ୍ତି, ଏହି ଲୀଳାକୁ ଯଦି ଆମେ ସ୍ମରଣ କରିବା ତାହେଲେ ଆମେ ମଧ୍ୟ ଭଗବାନ ଲୀଳାରେ ପ୍ରବେଶ କରିବା, ସେ ଭଗବାନ ଲୀଳା କରୁଛନ୍ତି ଏଇଟା ଲୀଳା ପୁରୁଷୋତ୍ତମ ଭଗବାନ ରାମଜୀ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ଆଉ ମହାପ୍ରଭୁ ଚୈତନ୍ୟ ମହାପ୍ରଭୁ ହେଉଛନ୍ତି ପ୍ରେମ ପୁରୁଷୋତ୍ତମ କିନ୍ତୁ କୃଷ୍ଣ ହେଉଛନ୍ତି ଲୀଳା ପୁରୁଷୋତ୍ତମ ଲୀଳା କରୁଛନ୍ତି ଭଗବାନଙ୍କ ଲୀଳା ଅନେକ ଲୀଳା ରହିଛି ଆମକୁ ସୁଯୋଗ ମିଳିଲା ସେସବୁ ଲୀଳାକୁ ବର୍ଣ୍ଣନା କରିବା ପାଇଁ ଆମେ ଢିଙ୍ଗ 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 ନେଇକି ପଳେଇ ଯାଉଛୁ କିନ୍ତୁ ଭଗବାନଙ୍କ ରହ ଟିକିଏ ରହ ଅପେକ୍ଷା କର ଟିକେ ଭଲକି ବର୍ଣ୍ଣନା କର ତେଣୁ ଆମକୁ ସୁଯୋଗ ମିଳିଲା ସେସବୁ ଲୀଳାକୁ ବର୍ଣ୍ଣନା କରିବା ପାଇଁ ଆସ୍ୱାଦନ କରିବା ପାଇଁ ଅମୃତ ଭଗବାନ କଥା ହେଉଛି ଅମୃତ ଏଇଟାକୁ ସ୍ମରଣ କଲେ କଲେ ତା'ର ସବୁ ବହୁତ ପ୍ରକାର ରହିଛି ଶ୍ରବଣର କ'ଣ ସବୁ ରହିଛି ଆମେ କହୁଥିଲେ ସପ୍ତମ ଅଧ୍ୟାୟରେ ସେଇଟା କୁହାଯାଇଛି ଶ୍ରବଣର କ'ଣ ସବୁ ମହାତ୍ମ୍ୟ ରହିଛି ବହୁତ ସ୍ଥାନରେ ଶ୍ରବଣର ମହାତ୍ମ୍ୟ ରହିଛି ବହୁତ କଥା ରହିଛି ତେଣୁ ଏଇ ଶ୍ରବଣ ମାଧ୍ୟମରେ ଭଗବାନ ଆମ ହୃଦୟରେ ପ୍ରବେଶ କରିବେ ଶ୍ରବଣ ମାଧ୍ୟମରେ ଏଇ ଲୀଳା କଥା ଶ୍ରବଣ ମାଧ୍ୟମରେ ଭଗବାନ ଆମ ହୃଦୟରେ ପ୍ରବେଶ କରିଯିବେ ତେଣୁ ଭଗବାନ ଆଜି ତାର ଜ୍ଞାତା ଆବିଶ ତୁଣ୍ଡମ ଅଶେଷ ଦୃଗ ହରି ତାହା ତୁଣ୍ଡ ଭିତରେ ପ୍ରବେଶ କଲେ ଅଶେଷ ଦୃଗ ଯଦିଓ ସେ ସବୁକିଛି ଜାଣୁଛନ୍ତି ଅଶେଷ ଦୃଗ ତାଙ୍କର ଶକ୍ତି ରହିଛି ସବୁ ଜାଣିପାରିବ ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁ ଜାଣିପାରିବ ଅଶେଷ ଅନ୍ତହୀନ କେତେ କ'ଣ ସବୁ ଜାଣୁଛନ୍ତି କହିପାରିବାନି ଆମେ ଅଶେଷ ଶେଷ ନାହିଁ ତାଙ୍କର ଦର୍ଶନର ଯେଉଁ ଶକ୍ତି ରହିଛି ସବୁକିଛି ସେ ଜାଣିପାରୁଛନ୍ତି ତେଣୁ ଭାବାର୍ଥରେ ପ୍ରଭୁପାଦ ମହାରାଜ କହୁଛନ୍ତି ଶ୍ରୀକୃଷ୍ଣ ଅନନ୍ତ ବୀର୍ଯ୍ୟ ସର୍ବଜ୍ଞ କାରଣ ସେ ସବୁକିଛି ଜାଣନ୍ତି ଯେହେତୁ ସେ ସବୁକିଛି ପୂର୍ଣ୍ଣ ରୂପେ ଅବଗତ ତେଣୁ ତାଙ୍କ ପକ୍ଷରେ ବାଳକମାନଙ୍କୁ ରକ୍ଷା କରିବା ଏବଂ ସେଥିସହିତ ଅସୁରକୁ ସଂହାର କରିବା ଉପାୟ ନିର୍ଦ୍ଧାରଣ କରିବା ଆଦୌ କଠିନ ନଥିଲା ତେଣୁ ସେ ଅସୁରର ମୁଖରେ ପ୍ରବେଶ କରିବା ମନସ୍ଥ କଲେ ଭଗବାନ ତେଣୁ ଭଗବାନ ନିଜେ ପ୍ରବେଶ କଲେ ମୁଖ ଭିତରେ ପ୍ରବେଶ କଲେ ଭିତରେ ପ୍ରବେଶ କରିଗଲେ କ'ଣ ହେଲା ଏଇ ଲୀଳାକୁ ଦେଖୁଛନ୍ତି ଖାଲି ଆମେ ଶୁଣୁଛେ ତାହା ନୁହଁ ଏ ଲୀଳା ଚାଲିଛି ଚାଲିଛି ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି ସେ ଲୀଳାକୁ ଦେଖୁଛନ୍ତି ସତର୍କ ଦୃଷ୍ଟି ରଖିଛନ୍ତି ଦେବତାମାନେ ସତର୍କ ଦୃଷ୍ଟି ରଖିଛନ୍ତି କ'ଣ ହେବ କଂସ ସତର୍କ ଦୃଷ୍ଟି ରଖିଛି ମୁଁ ପଠେଇଛି କ'ଣ ହେଲା ଘଟଣା ସବୁ ସ୍ପାଇମାନେ ଜଗିକି ରହିଛନ୍ତି ଖବର ଦେବେ କଂସକୁ ଖବର ଦେବେ ଦେବତାମାନେ ବାଦଲ ଭିତରେ ଲୁଚିକି ରହିଛନ୍ତି ଦେଖୁଛନ୍ତି କ'ଣ ହେଲା କ'ଣ ହେଲା ଏଇ ଯେଉଁ ଘଟଣାଟା ହେଲା କ'ଣ ହେବ ତା'ର ପ୍ରତିକ୍ରିୟା ତା ପରସ୍ପର କରି କହୁଛନ୍ତି କ'ଣ କହିଲେ ତଦା ଘନଚ୍ଛଦା ଦେବା ଭୟାଧା ହିତି ଚୁକୃଶୁ ଜହୃଷୁ ଚେତ କଂସାଦ୍ୟା କୌଣପ କୌଣପାସ୍ତୁ ଅଗବାନ୍ ଦବା ତଦା ଘନଚ୍ଛଦା ଦେବା ଦେବତାମାନେ ଭୟରେ ରହିଛନ୍ତି କଂସ ଭୟରେ ରହିଛନ୍ତି ଇଏ ଅଗାସୁର ବହୁତ ଭୟ କରୁଛନ୍ତି ଲୁଚିକି ରହିଛନ୍ତି ଘନ ବାଦଲ ଭିତରେ ରହିଛନ୍ତି ଲୁଚିକି ଦେଖୁଛନ୍ତି ତଦା ଘନଚ୍ଛଦା ସେହି ସମୟରେ କ'ଣ ହେଲା ଯେତେବେଳେ ଭଗବାନ ପ୍ରବେଶ କରିଗଲେ କ'ଣ ହେଲା ତଦା ଯେତେବେଳେ ଯଦା ତଦା ଯଦା ଯଦା ଏଇ ଧର୍ମସ୍ୟ ଯେଉଁଭଳି ଭାବରେ ହୁଏ ସେ ତଦା ତଦା ଭଗବାନ ଆସନ୍ତି ସେହିଭଳି ଭାବରେ ଯଦା ଏ ପ୍ରବେଶ କରିଗଲେ ତୁଣ୍ଡମ ସେହି ସମୟରେ ତଦା ଘନା କ'ଣ ଘନଚ୍ଛଦା ଛଦ ଛଦ ବିଷୟରେ ରହିଛନ୍ତି ଛଦା ମାନେ କ'ଣ ଅନ୍ତରାଳରେ ରହିଛନ୍ତି ଦେବତାମାନେ ସବୁ ରହିଛନ୍ତି ଭୟା ଭୟ କରିଗଲେ ଆରେ ଭଗବାନ ପଳେଇଗଲେ ପାଟି ଭିତରକୁ ଭୟ ଆସିଗଲା ତାଙ୍କର ଭୟା ହା ହେତି ଚୁକୃଶୁ ହାହାକାର ପଡ଼ିଗଲା ହାହାକାର ମଚିଗଲା ଦେବତାମାନେ ହାହାକାର କରିଗଲେ ହାଏ 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 କହିକି ହାହାକାର ପଡ଼ିଗଲା ଦେବତାମାନଙ୍କର ଭଗବାନ ପ୍ରବେଶ କଲେ ପାଟି ଭିତରେ ହାହାକାର ପଡ଼ିଗଲା ଦେବତାମାନଙ୍କର ଚୁକୃଶୁ ଶବ୍ଦ ହେଲା ହାହାକାର ଶବ୍ଦ ହେଲା ଏଣେ କ'ଣ ହେଲା ନା କଂସ ଅପେକ୍ଷା କରିଛି କ'ଣ ହେଲା ଘଟଣା ଲେଟେଷ୍ଟ କ'ଣ ନ୍ୟୁଜ୍ ନା ଲେଟେଷ୍ଟ ନ୍ୟୁଜ୍ ହେଉଛି କଂସ ପ୍ରବେଶ କରିଗଲେ ତା ତୁଣ୍ଡ ଭିତରେ ପ୍ରବେଶ କରିଗଲେ ଲେଟେଷ୍ଟ ନ୍ୟୁଜ୍ ଆସି ପହଞ୍ଚିଗଲା ମାନେ କ'ଣ ସ୍ପାଇମାନଙ୍କ ଦ୍ୱାରା ସବୁ ଖବର ମିଳିଗଲା କଂସ କଂସ ଆଉ ଅନ୍ୟମାନେ ସବୁ ମଧ୍ୟ ଅପେକ୍ଷା କରିଛନ୍ତି କ୍ରିକେଟ୍ ମ୍ୟାଚ୍ ଦେଖୁଛନ୍ତି ସବୁ କ୍ରିକେଟ୍ ମ୍ୟାଚ୍ ଦେଖୁଛନ୍ତି ସାରା ପୃଥିବୀ ଗୋଟେ କ୍ରିକେଟ୍ ମ୍ୟାଚ୍ ହେଉଛି ମାନେ ସାରା ପୃଥିବୀ ଦେଖୁଛି ଯେଉଁ କ'ଣ ହେଲା କ'ଣ ରାତି ଯେଉଁ ଶୋଉନାହାନ୍ତି ଆମର ପାଇଁ ଆମେ ଦେଖୁଛୁ କେତେ ଜଣ ପିଲା ରାତିରେ ହେଉଛି ମାନେ ଫରେନ୍ କଣ୍ଟ୍ରିରେ ହେଉଥିବ ତାଙ୍କର ଦିନ ମାନେ ଆମ ରାତି ହଁ ତାଙ୍କର ଦିନ ରହୁଥିବ ମାନେ ରାତିରେ ଶୋଇକି ଜାଗାରେ ରହିଥିବ ଦେଖିବା ପାଇଁ କ'ଣ ହେଲା କ୍ରିକେଟ୍ ମ୍ୟାଚ୍ ଆଉ ଭଗବାନ ଲୀଳା ଦେଖିବା ପାଇଁ କ'ଣ ହେଲା ଭଗବାନ ଲୀଳା ତେଣୁ ସେ କଂସ ପିଆ କରି କ'ଣ ହେଲା, କ'ଣ ଘଟଣା, କ'ଣ ହେଲା, ନା ଏମିତି ପ୍ରବେଶ କଲେ, ଅମକ ହେଲା, ପ୍ରବେଶ କଲେ, ଏସବୁ ଗୋଟେ ଗୋଟେ କରି ସବୁ ଖବର ଆସୁଛି। ଏ ପ୍ରବେଶ କଲେ, ପ୍ରବେଶ କଲେ, କଂସ କୃଷ୍ଣ ନା କୃଷ୍ଣ ବାହାରେ ରହିଛି ଆସିନାହିଁ, ହଁ ଇଏ କ'ଣ କଲା ନା ଏ ପାଟି ଖୋଲିକି ରଖିଲି, ଏଇଭଳି ଭାବରେ କମେଣ୍ଟ୍ରି ଚାଲିଛି, କଂସକୁ ସବୁ କମେଣ୍ଟ୍ରି ଦିଆଯାଉଛି ଏଇଭଳି। ତେଣୁ ସେଇ ସମୟରେ କଂସ ଯେତେବେଳେ ଜାଣିଗଲା ତଦା ମାନେ ଯେତେବେଳେ ଭଗବାନ ପ୍ରବେଶ କଲେ ସେତେବେଳେ ତଦା ଜହୁସୁ ଜହୁସୁ ଯେ ଚ କଂସା ଦିଆ, କଂସ ଆଉ ଯେତେ ସବୁ ଅସୁରମାନ ଥିଲେ ତାଙ୍କ ପାର୍ଟି, କଂସ ପାର୍ଟି ଯେତେ ସବୁ ଥିଲେ ସେମାନେ ସବୁ ଜହୁସୁ ବହୁତ ଜୋରରେ ହସିବା ପାଇଁ ଲାଗିଲେ, ଜୋରରେ ହସିଲେ, ଜହୁସୁ ଯେ ସେ କଂସା ଦିଆ କୌଣ ପାଠ ଭଗବାନ ଦେବ, ଏମାନେ ସବୁ କୋଣପ କୋଣପ ଏ ଶରୀର, ହଁ କୋଣପ କହିଲେ ଶରୀରକୁ କୋଣପ ବୋଲି କୁହାଯାଏ, କୋଣପ ଗୋଟେ ଖୋଳ, କୋଣପ ଗୋଟେ ଖୋଳ, ସମସ୍ତେ ହେଉଛି କୋଣ କୋଣ କ'ଣ ଭାଗବତ ଭାଗବତରେ ଗୋଟେ ଶ୍ଳୋକଟେ ଅଛନ୍ତି, କ'ଣ ଇଏ ହେଉଛି କ'ଣ ସେଇଟା ଇଏ ହେଉଛି କୁଣପେ ତ୍ରିଧାତକେ ସୁଧି ଯଶା ଆତ୍ମବୁଦ୍ଧି କୁଣପେ ତ୍ରିଧାତକେ ସୁଧି, ଆତ୍ମାକୁ କ'ଣ ସେମାନେ ବୋଲି ଭାବନ୍ତି ନା ଏଇ ଶରୀରକୁ ଭାବନ୍ତି, କୁଣପ କୁଣପ ଅର୍ଥ ଖୋଳ ଗୋଟେ କଭରିଂ, କଭରିଂ ତିନୋଟି ଧାତୁରେ ତିଆରି, ହଁ ଶରୀର ଚେତନାରେ ସେମାନେ ରହିଛନ୍ତି କୋଣପାଦି, ବା ଆଉ କେତେଜଣ ଆଚାର୍ଯ୍ୟ କହୁଛନ୍ତି ଯିଏ ଏ ଶରୀରକୁ ଖାଆନ୍ତି ମୃତ ଶରୀରକୁ ଖାଉଛନ୍ତି ସବୁ ମାଛ ମାଂସ ସବୁ ଭକ୍ଷଣ କରୁଛନ୍ତି ସେମାନେ ସବୁ କୋଣପାଦି, ଏମାନେ ସବୁ ଭଗବାନଙ୍କର ନାସ୍ତିକ, ଭଗବାନଙ୍କର କ'ଣ ଅଭକ୍ତ, ଯେଉଁମାନେ ଭଗବାନଙ୍କ ଶରଣରେ ଯେଉଁମାନେ ଯାଆନ୍ତି ନାହିଁ ଦୁଷ୍କୃତି ନା, ଏମାନେ ସବୁ ଏମାନଙ୍କ ପାଖରେ ସବୁ ଖବର ମିଳିଗଲା, ରିଲେଟିଭ୍ ସବୁ ଶୁଣୁଛନ୍ତି, ସେମାନେ ଖବର ପାଉଛନ୍ତି କ'ଣ ହେଲା କ'ଣ ହେଲା, ଗୋଟି ପ୍ରତି ମୁହୂର୍ତ୍ତରେ ଖବର ହିସାବରେ କୁହାଯାଉଛି, ଏଇଭଳି ଭାବରେ ଶୁଣି ଶୁଣିକିରି ସେମାନେ ହା ଜହୁସୁ ଜୋରରେ ହସିଲେ, ଭଗବାନ ଏମାନେ ହା କା କଲାବେଳେ ସେମାନେ ହସୁଛନ୍ତି। ଏଇଠି ଆମ କଥା ବିଶ୍ରାମ ଦେବା, କାରଣ ବହୁତ କଥା ରହିଛି ଆଉ ସମୟ ହୋଇଗଲାଣି, ଏଇଠୁକୁ ଆମେ ଆସନ୍ତାକାଲି ଏଇ କଥା କହିବା ଅଣତିରିଶ ଶ୍ଳୋକରୁ। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେ ଗୌର ଭକ୍ତ କି ଦାୟୀ ଗୌତମାନନ୍ଦେ।